ଠାକୁଅ ତାକୁ କୋଳ ଫୁଲ ନେଇଯାଅ ସିଏ ନନ୍ଦ ରାଜା। ଗେହ୍ଲା ପୁଅ ତାକୁ କୋଳ ଫୁଲ ନେଇଯାଅ ଖାଇଲା ବୋଲି ସରଲ ହୁଣି ବାନ୍ଧି ଦେଇଛି ଯଶୋଦାରାଣୀ। ଖାଇଲା ବୋଲି ସରଲ ହୁଣି ବାନ୍ଧି ଦେଇଛି ଯଶୋଦାରାଣୀ। ଟିକେ ଫାସ ଫିଟେଇ ଦିଅ ଆଲୋକ ପଗଡ଼ ଝିଅ ଆଲୋକ ପଗଡ଼ ଝିଅ ସିଏ ନନ୍ଦ ରାଜା। ଗେହ୍ଲା ପୁଅ ତାକୁ କୋଳ ଫୁଲ ନେଇଯାଅ ନେଇଯାଅ ନେଇଯାଅ। ବାନ୍ଧିଥିଲା ଜାମଳା ଗଛେ ଗଛକୁ ଆଣିଛି ବହି ନ ଜାଣିଲା ପରି ହଉଛି ମିଛେଲ ପାଟିରେ ଲାଗିଛି ଦହି। ମା ବାନ୍ଧିଥିଲା ଜାମଳା ଗଛେ ଗଛକୁ ଆଣିଛି ବହି ନ ଜାଣିଲା ପରି ହଉଛି ମିଛେଲ ପାଟିରେ ଲାଗିଛି ଦହି। ସକାଳ ଯାଇ ସଞ୍ଜ ହେଲାଣି ଜାମୁ କୋଳିଆ ପଡ଼ିଗଲାଣି। ସକାଳ ଯାଇ ସଞ୍ଜ ହେଲାଣି ଜାମୁ କୋଳିଆ ପଡ଼ିଗଲାଣି। ଟିକେ ଚନ୍ଦନ ଲଗେଇ ଦିଅ ଆଲୋକ ପଗଡ଼ ଝିଅ ଆଲୋକ ପଗଡ଼ ଝିଅ ସିଏ ନନ୍ଦ ରାଜା। ଗେହ୍ଲା ପୁଅ ତାକୁ କୋଳ ଫୁଲ ନେଇଯାଅ ନେଇଯାଅ ନେଇଯାଅ। ଖାଇଲା ପୁଅ ଲୋ ରଙ୍କ ବୋଲିକି ଜାଣିଛି ଯଶୋଦାରାଣୀ। ରଜ ପୁଅ ହୋଇ ଚୋରି କରେ ବୋଲି କହୁଛନ୍ତି ଗୌଡ଼ୁଣୀ। ଖାଇଲା ପୁଅ ଲୋ ରଙ୍କ ବୋଲିକି ଜାଣିଛି ଯଶୋଦାରାଣୀ। ରଜ ପୁଅ ହୋଇ ଚୋରି କରେ ବୋଲି କହୁଛନ୍ତି ଗୌଡ଼ୁଣୀ। ମାର ଗାଳି କେବେ ଫଳେ ନା ତତଲା ପାଣିରେ ଘର ପୋଡ଼େ ନା। ମାର ଗାଳି କେବେ ଫଳେ ନା ତତଲା ପାଣିରେ ଘର ପୋଡ଼େ ନା। ଟିକେ ବୁଝେଇ ସୁଝେଇ ଦିଅ ଆଲୋକ ପଗଡ଼ ଝିଅ ଆଲୋକ ପଗଡ଼ ଝିଅ ସିଏ ନନ୍ଦ ରାଜା। ଗେହ୍ଲା ପୁଅ ତାକୁ କୋଳ ଫୁଲ ନେଇଯାଅ ସିଏ ନନ୍ଦ ରାଜା। ଗେହ୍ଲା ପୁଅ ତାକୁ କୋଳ ଫୁଲ ନେଇଯାଅ ଖାଇଲା ବୋଲି ସରଲ ହୁଣି ବାନ୍ଧି ଦେଇଛି ଯଶୋଦାରାଣୀ। ଖାଇଲା ବୋଲି ସରଲ ହୁଣି ବାନ୍ଧି ଦେଇଛି ଯଶୋଦାରାଣୀ। ଟିକେ ଫାସକୁ ଫିଟେଇ ଦିଅ ଆଲୋକ ପଗଡ଼ ଝିଅ ଆଲୋକ ପଗଡ଼ ଝିଅ ଆଲୋକ ପଗଡ଼ ଝିଅ ଆଲୋକ ପଗଡ଼ ଝିଅ।